ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ରାଜ୍ୟ ଏଛେନ୍ତ 18 ଜିଲ୍ଲାନ ଧାନଘିନା ଜାରି ରହିଛି। ଏବତକ 2,71,308 ଜନ ଚାଷୀ ମଣ୍ଡିନୁ ଧାନ ବିକି ସାରିଛନ୍ ବୋଲି ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ସେମାନଙ୍କ ଭିତରୁ 1,85,820 ଜନ ଚାଷୀଙ୍କ ଏକାଉଣ୍ଟକେ ବିକ୍ରି ଟଙ୍କା ଦିଆଯାଇଛି। ଧାନ ବିକିବାର 48 ଘଣ୍ଟା ଭିତରେ ଚାଷୀମାନଙ୍କ ଏକାଉଣ୍ଟକେ ଟଙ୍କା ଯିବାର ବ୍ୟବସ୍ଥା କରାଯାଇଛି। ଏବତକ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦେ 2,247,52,00,000 ଟଙ୍କାର ଇନ୍ପୁଟ୍ ସହାୟତା ରାଶି ଭାବେ 693,51,00,000 ଟଙ୍କା ଦିଆଯାଇଛି। ଚାଷୀମାନଙ୍କୁ ସେମାନଙ୍କର ଦେୟ ଦେବାର ଲାଗି ଆଧାର ସଂଯୁକ୍ତ ଦେୟ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବନ୍ଦେ ମାତରମ୍ର 150 ବର୍ଷର ପୂର୍ତ୍ତି ଅବସରରେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରୁ ଆଇବା 12 ତାରିଖ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଆର୍ ଜାତୀୟ ଯୁବ ଦିବସ ପାଳନ କରାଯିବା। ଏହି ଅବସରରେ ଛାତ୍ରଛାତ୍ରୀମାନେ ସାମୂହିକ ଭାବେ ବନ୍ଦେ ମାତରମ୍ ଗାଇବେ। ଏତାର ସହିତ ସବୁ ଶିକ୍ଷାନୁଷ୍ଠାନମାନଙ୍କେ ଆତ୍ମନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ ପାଠ କରାଯିବା। ସବୁ ଶିକ୍ଷାନୁଷ୍ଠାନ ଆତ୍ମନିର୍ଭର ଭାରତ ଆମ୍ବାସାଡର ଭାବେ ଜଣେ ବିଦ୍ୟାର୍ଥୀଙ୍କୁ ବଛାଯିବା। ଏଥିଲାଗି ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ବିଭାଗ ତରଫରୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ମଣ୍ଡଳ ସ୍ତରୀୟ ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଥି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଦେଶାତ୍ମବୋଧକ ଚିନ୍ତନ ଥି ବନ୍ଦେ ମାତରମ୍ର ଭୂମିକା ବାବଦେ କହିଥିଲେ। କଂସବଧ ସହିତେ ଗଲା 11 ଦିନ ଧରିକରି ଚାଲିଥିବାର ପୃଥିବୀର ସବୁନୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ଗଲାକାଲି ଶେଷ ହୋଇଛି। ଧନୁଯାତ୍ରାର ଶେଷ ଦିନେ କଂସବଧ ଆର୍ ଉଗ୍ରସେନ ରାଜ୍ୟାଭିଷେକ ଅଭିନୀତ ହୋଇଥିଲା। 11 ଦିନ ଧରିକରି ମହାରାଜ କଂସଙ୍କର ରାଜୁତି ଚାଲିଥିବାର ବେଳେ ଗୋପପୁରନୁ କୃଷ୍ଣଙ୍କର ଭିନ୍ ଭିନ୍ ବାଲ୍ୟଲୀଳା ଦେଖିବାରକେ ମିଳିଥିଲା। ଗଲାକାଲି କଂସବଧ ସହିତ ଅସତ୍ ଉପରେ ସତ୍ ଆର୍ ଅନ୍ୟାୟ ଉପରେ ନ୍ୟାୟର ବିଜୟ ବାର୍ତ୍ତା ଦେଇକରି ଏବର୍ଷର ଧନୁଯାତ୍ରା ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ସହରନୁ ଲାଖ ଲାଖ ଦର୍ଶକଙ୍କର ଭିଡ଼ ଜମିଥିଲା। ରାଜ୍ୟ ମହିଳା ଆର୍ ଶିଶୁ ବିକାଶ ବିଭାଗ ତରଫରୁ ପୋଷଣ ଅଭିଯାନ ଅଧୀନଥି ଜାନୁଆରୀ 1-25 ତାରିଖ ତକ 2 ନମ୍ବର ଖେପ୍ ଓଜନ ଉତ୍ସବର ଆୟୋଜନ କରାଯାଉଛେ। ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ଭିନ୍ ଭିନ୍ ବିଭାଗର ସହଯୋଗଥି ଏତାର ଆୟୋଜନ କରାଯାଉଛେ। ପାଖେ ଥିବାର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ 6 ବର୍ଷରୁ କମ୍ ବୟସର ଛୁଆମାନଙ୍କର ଓଜନ ଆର୍ ଉଚ୍ଚତା ମାପ କରବାରକେ ଲୋକ ବିଭାଗ ତରଫରୁ ଅନୁରୋଧ କରାଯାଇଛେ। ରାଜ୍ୟ 28 ନୂଆ ଏନ୍ଏସି ଲାଗି ଚୂଡ଼ାନ୍ତ ବିଜ୍ଞପ୍ତି ବାହାରିଛି। ଏସବୁ ଏନ୍ଏସିଥି ନୂଆ ଅଫିସ୍ ବିଲ୍ଡିଂ ତିଆରି ହେବା ଆର୍ ଏଥିର୍ଲାଗି 6 କୋଟି ଲେଖାଁ ଟଙ୍କା ଖର୍ଚ୍ଚା ହେବା ବୋଲି ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍। ରାଜ୍ୟ ସହରାଞ୍ଚଳକେ ବଢ଼ାବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶଥି ନୂଆ ଏନ୍ଏସି ଆର୍ ପୌରାଞ୍ଚଳ ବିକାଶକେ ପ୍ରାଥମିକତା ଦିଆଯିବା। ଏସବୁ ଏନ୍ଏସିନ ଷ୍ଟ୍ରିଟ୍ ଲାଇଟ୍ ଡ୍ରେନ୍ ଆର୍ ପରିମଳ ବାଗିର କ୍ଷେତ୍ରମାନଙ୍କର ବିକାଶ ଲାଗି ଫି ଏନ୍ଏସିକେ 1.5 କୋଟି ଟଙ୍କା ଦିଆଯିବା। ଖୁବ୍ ଜଲ୍ଦି ଏଥିର୍ଲାଗି କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍। ସମ୍ବଲପୁର ବିର୍ସାମୁଣ୍ଡା ପଡ଼ିଆନୁ ଆଜି ସମ୍ବଲପୁର ଲୋକ ମହୋତ୍ସବ 2026 ମୂଲ ହେଉଛି। ଆଜିଠାନୁ 6 ତାରିଖ ତକ ଲୋକ ମହୋତ୍ସବ ହେବାକେ ଥିବାର ବେଳେ 7 ଆଉ 8 ତାରିଖ ଯୁବ ମହୋତ୍ସବ। ଏତାର ସହାୟତା ଆଜିଠାନୁ 11 ତାରିଖ ତକ ପଲ୍ଲୀଶ୍ରୀ ମେଳା ଆର୍ ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳା ଭିଲ୍ ଆୟୋଜନ କରାଯିବା। ମହୋତ୍ସବଟି ରାଜ୍ୟ ବାହାରୁ ଭିନ୍ ଭିନ୍ ସାଂସ୍କୃତିକ ଦଳମାନେ ସାମିଲ ହେବେ। ଆଜି ସକାଳ 9 ବଜେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିରନୁ ଗୋଟିଏ ସାଂସ୍କୃତିକ ଶୋଭାଯାତ୍ରା ବାହାରିକରି ଗଙ୍ଗାଧର ମଣ୍ଡପ ତକ ଯିବା। ଉପରବେଳା 4 ବଜେ ଆନୁଷ୍ଠାନିକ ଭାବେ ମହୋତ୍ସବ ଉଦ୍ଘାଟିତ ହେବା ବୋଲିକରି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର କହିଛନ୍।
ଆମର ଲୋକ ମହୋତ୍ସବ ସମ୍ବଲପୁର ଯୋଉ ପ୍ରସିଦ୍ଧ ଲୋକ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି। ମାନ୍ୟବର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହୋଦୟ ମୁଖ୍ୟ ଅତିଥି ଭାବେ ରହିବେ। ଆମର ପଞ୍ଚାୟତିରାଜ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ମହୋଦୟ ସମ୍ମାନିତ ଅତିଥି ଭାବେ ରହିବେ। ଆମର ଅନରେବଲ ଏମ୍ଏଲ୍ଏ ସମ୍ବଲପୁର ସାର୍ ମଧ୍ୟ ରହିବେ। ତ ଏମିତି ଯୋଉ ଲୋକ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି, ଆମର 3 ଦିନ ଧରି ଲୋକ ମହୋତ୍ସବ ହବ, 2 ଦିନ ଧରି ଆମର ୟୁଥ ଫେଷ୍ଟିଭାଲ ହବ। ତ ସମସ୍ତ ସମ୍ବଲପୁର ବାସୀଙ୍କୁ ଏଠି ଯୋଗ ଦେବା ପାଇଁ ବିନତି।
କଳାହାଣ୍ଡି ଜିଲ୍ଲା କୃଷି ଆର୍ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଗଲାକାଲି ଭବାନୀପାଟଣା କୃଷି ମହାବିଦ୍ୟାଳୟ ପରିସରରୁ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା 2025 ଉଦ୍ଘାଟିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମେଳାକେ ଉଦ୍ଘାଟନ କରିଛନ୍। ଆଇବା 7 ତାରିଖ ତକ ଚାଲିବାକୁ ଥିବା ଏହି ମେଳାଥି 60 ଷ୍ଟଲ୍ ଖୋଲାଯାଇଛି। ହକି ଇଣ୍ଡିଆ ତରଫରୁ ଗଲାକାଲିନୁ ପୁରୁଷ ଆର୍ ମହିଳା ବର୍ଗ ହକି ଇଣ୍ଡିଆ ଲିଗ୍ର 7 ନମ୍ବର ସଂସ୍କରଣ ଉଦ୍ଘାଟନୀ ମ୍ୟାଚ୍ର ପୁରୁଷ ବର୍ଗଥି ତାମିଲନାଡୁ ଡ୍ରାଗନ୍ସ 4-2 ସୁଟ୍ ଆଉଟ୍ଥି ହାଇଦ୍ରାବାଦ ତୋଫାନ୍ସକେ ହରାଇଛି। ସେନ୍ତା ରାଞ୍ଚିଠାରେ ଖେଳାଯାଇଥିବା ମହିଳା ବର୍ଗଥି ଦିଲ୍ଲୀ ଏସ୍ଜି ପାଇପର୍ସ 3-1 ସୁରମା ହକି ପାଇପର୍ସକେ ହରାଇଥିଲା। ଏଥିନେଇ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।